ନମସ୍କାର ଶ୍ରୋତା ବନ୍ଧୁ, ମୁଁ କଳିଙ୍ଗ କନ୍ୟା। ଯୁବ ଯୌନ ସ୍ୱାସ୍ଥ୍ୟ ଅଭିଯାନର ଆଜିର ଏହି ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ କଥା ହେବା HIV ଏବଂ ଏଡ୍ସ ବିଷୟରେ। ଆଜିର ଏହି ଅଙ୍କରେ ଆମେ ବୁଝିବାକୁ ଚେଷ୍ଟା କରିବା ଯେ HIV ଓ ଏଡ୍ସ କ'ଣ, ଏଥିରେ ଲୋକମାନେ କିଭଳି ଭାବରେ ସଂକ୍ରମିତ ହୋଇଥାନ୍ତି ଏବଂ ଏଥିରୁ ରକ୍ଷା ପାଇବାର ଉପାୟ ସବୁ କ'ଣ କ'ଣ ଅଛି। ବନ୍ଧୁଗଣ, ଯେତେବେଳେ କୌଣସି ବ୍ୟକ୍ତି HIV ଦ୍ୱାରା ସଂକ୍ରମିତ ହୋଇଥାଏ, ତେବେ ତା ଶରୀରରେ ରୋଗ ସହ ଲଢ଼ିବାର ଶକ୍ତି ଧୀରେ ଧୀରେ କମିଯାଇଥାଏ, ଯାହାଦ୍ୱାରା ସେହି ବ୍ୟକ୍ତି ଭିତରୁ କମଜୋର ହେବାକୁ ଆରମ୍ଭ କରେ। ଏହା ମଧ୍ୟ ଜରୁରୀ ନୁହେଁ ଯେ ସବୁ HIV ସଂକ୍ରମିତ ବ୍ୟକ୍ତିଙ୍କୁ ଏଡ୍ସ ହୋଇଥାଏ। ଏକ HIV ବ୍ୟକ୍ତିକୁ ଏଡ୍ସ ସେତେବେଳେ ହୋଇଥାଏ ଯେତେବେଳେ ତା ଶରୀରର ବିଭିନ୍ନ ପ୍ରକାରର ରୋଗ ଏବଂ କ୍ୟାନ୍ସର ସହ ଲଢ଼ିବାର କ୍ଷମତା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଥାଏ। ଶ୍ରୋତା ବନ୍ଧୁ, ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ କି HIV ବା ଏଡ୍ସର ନିରାକରଣ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଔଷଧ ମିଳିପାରିନାହିଁ, କିନ୍ତୁ ଏହାର ଉପଚାର ନିଶ୍ଚିତ ଭାବରେ ହୋଇପାରିବ, ଯାହାଦ୍ୱାରା HIVକୁ ଶରୀରରେ ବୃଦ୍ଧି ପାଇବାରୁ ଅଟକାଇ ଯାଇପାରିବ। କିନ୍ତୁ ଏଥିପାଇଁ ଠିକ୍ ସମୟରେ HIV ସଂକ୍ରମଣର ପରୀକ୍ଷଣ କରିବା ବହୁତ ଜରୁରୀ ହୋଇଥାଏ। ବର୍ତ୍ତମାନ ଆପଣ ଭାବୁଥିବେ ଯେ ଠିକ୍ ସମୟରେ ପରୀକ୍ଷଣ କେଉଁ କେଉଁ କାରଣ ପାଇଁ କରାଯିବ। ଯେତେବେଳେ ଆପଣଙ୍କୁ HIV କିଭଳି ବୃଦ୍ଧି ପାଏ ଏବଂ ଆପଣ ନିଜେ ମଧ୍ୟ ଏହାର ଶିକାର ହୋଇସାରିଛନ୍ତି ବୋଲି ଜାଣିନଥିବେ, ତାହେଲେ ବନ୍ଧୁଗଣ ଏହି ବିଷୟରେ ଚିନ୍ତା କରନ୍ତୁ ନାହିଁ। ଏହି ଅଧ୍ୟାୟରେ ଆମେ HIV ସଂକ୍ରମଣ ଏବଂ ସେଥିରୁ ରକ୍ଷା ପାଇବାର ଉପାୟ ବିଷୟରେ କଥା ହେବା। ବନ୍ଧୁଗଣ, ସାଧାରଣରେ ଭୁଲ ଧାରଣା ଭଳି HIV ଏକ ସଞ୍ଚାରିତ ରୋଗ ନୁହେଁ, ଅର୍ଥାତ୍ ଏହା ଛୁଇଁବା ଦ୍ୱାରା, ସାଙ୍ଗ ହୋଇ ବସିବା ଏବଂ ଏକାଠି ବସି ଖାଇଲେ ବୃଦ୍ଧି ହୋଇନଥାଏ। HIV ସଂକ୍ରମିତ ବ୍ୟକ୍ତିର ଶରୀରର ତରଳ ପଦାର୍ଥର ସମ୍ପର୍କରେ ଆସିଲେ ହିଁ ସଂକ୍ରମିତ ହୋଇଥାଏ। ଏହି ତରଳ ପଦାର୍ଥ ଗୁଡ଼ିକ ହେଉଛି ଯଥା ରକ୍ତ, ଯୌନ ଶାରୀରିକ ତରଳ ପଦାର୍ଥ ଏବଂ ମା ସ୍ତନରୁ ବାହାରୁଥିବା ଦୁଧରୁ ହେବାର ସମ୍ଭାବନା ଥାଏ। ଏହା ଅଲଗା ଅଲଗା କାରଣ ଏବଂ ସମ୍ପର୍କ ଦ୍ୱାରା ଆସିଥାଏ, ଯେପରିକି ଅସୁରକ୍ଷିତ ଯୌନ ସମ୍ବନ୍ଧ, ରକ୍ତ ଗ୍ରହଣ ପୂର୍ବରୁ ବ୍ୟବହୃତ ସିରିଞ୍ଜ ବା ଛୁଞ୍ଚି ଏବଂ ସ୍ତନପାନ ଦ୍ୱାରା ସଂକ୍ରମଣ ବୃଦ୍ଧି ପାଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଦରକାର ହେଉଛି ଯୌନ ସମ୍ବନ୍ଧ ସମୟରେ ସବୁବେଳେ କଣ୍ଡମର ବ୍ୟବହାର କରିବା, ବ୍ଲଡ୍ ବ୍ୟାଙ୍କରୁ ପରୀକ୍ଷିତ ରକ୍ତ ଗ୍ରହଣ କରିବା ସବୁବେଳେ ଆବଶ୍ୟକ, ପ୍ରତିଥର ନୂଆ ଏବଂ ବିଶୋଧିତ ସିରିଞ୍ଜର ବ୍ୟବହାର କରନ୍ତୁ। ଏହାଦ୍ୱାରା HIV ସଂକ୍ରମିତ ହେବାର ସମ୍ଭାବନା ବହୁତ ଗୁଣରେ କମିଯାଇଥାଏ। ଯଦି ଆପଣ ସଂକ୍ରମିତ ହୋଇଛନ୍ତି ଏବଂ ଗର୍ଭବତୀ ମଧ୍ୟ ହୋଇଅଛନ୍ତି, ତେବେ ସଠିକ୍ ସମୟରେ ପରୀକ୍ଷଣ କରିବା ଦ୍ୱାରା ନିଜର ପିଲାକୁ HIV ସଂକ୍ରମିତ ହେବାରୁ ଅଟକାଇ ପାରିବେ। ଆସନ୍ତୁ ଶୁଣିବା HIV ଓ ଏଡ୍ସ ବିଷୟରେ ବିଚାର।
ହ୍ୟାଲୋ, ନମସ୍କାର। ଓଡ଼ିଶା ମୋବାଇଲ ବାହିନୀ, ମୁଁ ବାବୁରାମ ଡାକୁଆ, କରୋନା ସ୍ୱେଚ୍ଛାସେବୀ ସଂଗଠନରେ କର୍ମକର୍ତ୍ତା ହିସାବରେ କାମ କରୁଅଛି। ମୁଁ ହିଙ୍ଗୁଳି କାଠୁ ଗଞ୍ଜାମର ବାସିନ୍ଦା ଅଟେ। ଗଞ୍ଜାମର ଗ୍ରାମାଞ୍ଚଳରେ କାମ ଧନ୍ଦାର ଅଭାବ ଯୋଗୁଁ ଆଉ ଫସଲ ବର୍ଷକୁ ଥରେ ହେବା ଯୋଗୁଁ ଲୋକେ ନିଜ ରାଜ୍ୟରୁ ବାହାରକୁ ଯାଇ ଧନ ଉପାର୍ଜନ କରି ନିଜ ପରିବାର ଭରଣ ପୋଷଣ କରୁଛନ୍ତି। ପ୍ରତିବର୍ଷ ଗଞ୍ଜାମ ଜିଲ୍ଲାରୁ 1.5 ଲକ୍ଷରୁ ଉର୍ଦ୍ଧ୍ୱ ଲୋକମାନେ ଦାଦନ ଶ୍ରମିକ ଭାବେ ରାଜ୍ୟ ଓ ଜିଲ୍ଲାରୁ ବାହାରକୁ ପ୍ରବାସ କରୁଛନ୍ତି। ଆର୍ଥିକ ଅବସ୍ଥା ଓ ଜ୍ଞାନ କୌଶଳର ଅଭାବ ଯୋଗୁଁ ଲୋକେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ନିଜ ଗ୍ରାମକୁ ଫେରୁଛନ୍ତି, ଯେମିତିକି TB, ମ୍ୟାଲେରିଆ, ଜଣ୍ଡିସ, ଟାଇଫଏଡ୍, କ୍ୟାନ୍ସର, ହୃଦୟ ରୋଗ ଆଉ HIV। HIVରେ ପ୍ରତିବର୍ଷ 1200 ଲୋକ ଆକ୍ରାନ୍ତ ହୋଇ ଆସୁଛନ୍ତି। ସରକାରଙ୍କ ଅବଗତି ନିମନ୍ତେ ଏହି ମାଧ୍ୟମର ସଦୁପଯୋଗ କରି ସରକାରଙ୍କୁ ଏହି ବିଷୟରେ ସୂଚନା ଦିଆଯାଉଛି କି ବିଭିନ୍ନ ପ୍ରକାର କାରଖାନା, କମ୍ପାନୀ, ଲଘୁ ଆରମ୍ଭ କଲେ ଦାଦନ ଶ୍ରମିକ ନ ହୋଇ ନିଜ ପରିବାର ଓ ଜିଲ୍ଲାରେ ରହି କାମଧନ୍ଦା ଓ ବ୍ୟବସାୟ କରି ସୁସ୍ଥ ଜୀବନ ଯାପନ କରିବେ ଲୋକେ, ଆଉ ରୋଗରୁ ଆକ୍ରାନ୍ତ ନ ହୋଇ ନିଜେ ସୁସ୍ଥ ଜୀବନ ଯାପନ କରିପାରିବେ। ଇତି ବନ୍ଦେ ଉତ୍କଳ ଜନନୀ। ଧନ୍ୟବାଦ।